ମୁଁ ସାବିତ୍ରୀ ଗାଇନୀ କହୁଛି, 18 ନମ୍ବର ୱାର୍ଡ ଗଙ୍ଗୁଆ ପୋଲ ବସ୍ତି। ଆଉ ଆମ ବସ୍ତିକୁ 25 ବର୍ଷ ହେଲାଣି ଲାଇନର କିଛି ସୁବିଧା ଦିଆଯାଉ ନାହିଁ। ସରକାରଙ୍କ ପାଖକୁ ଆମେ ଚିଠି ବି କରିଥିଲୁ, କିନ୍ତୁ ସେମାନେ ଆମ କଥା ଶୁଣୁନାହାନ୍ତି। ଆଉ ଦୟାକରି ଯଦି ଆପଣଙ୍କ ଦୟାରୁ ଯଦି ଆମ ବସ୍ତିକୁ ଯଦି ଲାଇନରେ କିଛି ବ୍ୟବସ୍ଥା ହେଇପାରନ୍ତା ତାହେଲେ ବହୁତ ଭଲ ହୁଅନ୍ତା। ଆଉ ଆମର ଶୌଚାଳୟରେ ବି ବ୍ୟବସ୍ଥା ନାହିଁ, ମା ମାନେ ଝିଅ ଛୁଆ ମାନେ ବାହାରକୁ ଯାଉଛନ୍ତି, ବହୁତ ହଇରାଣ ହବାକୁ ପଡୁଛି। ତା ପାଇଁ ଯଦି କିଛି ଆପଣ ବ୍ୟବସ୍ଥା କରିପାରନ୍ତେ ବି ଆମେ ବସ୍ତି ବାସିନ୍ଦା ବହୁତ ଖୁସିରେ ରହିପାରନ୍ତୁ।